ആകാശവാണി. ସମ୍ବାଦ ପଢୁଛନ୍ତି ଆଦିତ୍ୟନାରାୟଣ ଦାସ. ମୁଖ୍ୟ ସମ୍ବାଦ, ମେଲବୋର୍ଣ୍ଣ ସ୍ମିଥ୍ ମୋଦି ସମାବେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ, କହିଲେ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରରେ ପରିଚୟ ଆଣିଛି ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ. ବିଜ୍ଞାନ ଓ ନବସୃଜନର ଉପଯୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି. ନାଇଜର ଭୁବନେଶ୍ୱରର ପଞ୍ଚଦଶ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ. ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟବହୃତ କେତେକ ସାମଗ୍ରୀ ଉପରେ ଛାଡ଼ ହେଲା ମୂଳ ସୀମା ଶୁଳ୍କ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଏବଂ ମରକୋ ମଧ୍ୟରେ ଖେଳାଯିବ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍. ବିସ୍ତୃତ ସମ୍ବାଦ, ଭାରତର ଦ୍ରୁତ ଭିତ୍ତିଭୂମି ବିକାଶ, ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସମ୍ଭବପର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ନମୋ ଭାରତ ଭଳି ଦ୍ରୁତଗାମୀ ରେଳ ଏବଂ ବନ୍ଦେ ଭାରତ ବ୍ୟବସ୍ଥା ରେଳବାଇର ବ୍ୟାପକତାକୁ ଅଧିକ ସମ୍ପ୍ରସାରଣ କରିବା ସହିତ ଭାରତକୁ ବିଶ୍ୱର ତୃତୀୟ ବୃହତ୍ ମେଟ୍ରୋ ନେଟୱାର୍କରେ ପରିଣତ କରିଛି. ଅଷ୍ଟ୍ରେଲିଆ ମେଲବୋର୍ଣ୍ଣସ୍ଥିତ ମାର୍ଭେନ୍ ଷ୍ଟାଡିୟମ୍ଠାରେ ମେଲବୋର୍ଣ୍ଣ ମିଟ୍ସ ମୋଦି ଶୀର୍ଷକ ଏକ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ସେ କହିଛନ୍ତି ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସମ୍ପର୍କ ନୂତନ ଶିଖରକୁ ସ୍ପର୍ଶ କରିଛି. 12 ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆକୁ ତାଙ୍କର ଏହା ତୃତୀୟ ଗସ୍ତ ଭାବେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏ କ୍ଷେତ୍ରରେ କୂଟନୈତିକ ହ୍ୟାଟ୍ରିକ୍ ପୂରଣ ହୋଇଛି. ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ମୂଳଦୁଆକୁ ଅଧିକ ସୁଦୃଢ଼ କରିଥିବାରୁ ପ୍ରବାସୀ ଭାରତୀୟଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି. ଅଧିକ ବଢ଼ନ୍ତୁ, ଅଧିକ ହାସଲ କରନ୍ତୁ ଦୃଷ୍ଟିକୋଣ ଆଧାରରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ବିକଶିତ ଭାରତ ପାଇଁ ଏକ ଶକ୍ତିଶାଳୀ ଢାଞ୍ଚା ଉପରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି. ଚିପ୍ସରୁ ଜାହାଜ ପର୍ଯ୍ୟନ୍ତ ବ୍ୟାପକ ଉତ୍ପାଦନ ଭିତ୍ତିକ ଇକୋସିଷ୍ଟମ ଉପରେ ଆଲୋକପାତ କରି ଶ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ସ ଏବଂ ଔଷଧ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ ହୋଇଛି ବୋଲି କହିଛନ୍ତି.
21वीं सदी का भारत आज विकसित होने के लक्ष्य पर काम कर रहा है. ये वो भारत है जो कहता है ग्रो मोर अचीव मोर. हम 140 करोड़ एस्पिरेशन से भरे राष्ट्र है. हम अधीर है, बेसब्र है. हम दुनिया की सबसे तेजी से बढ़ती इकोनॉमी है.
ରଣନୈତିକ ସୁରକ୍ଷା ତଥା ନବସୃଜନ କ୍ଷେତ୍ରରେ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷେତ୍ର ଉପରେ ବିଶ୍ୱସ୍ତରୀୟ ବିଶ୍ୱସନୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଅପରେସନ୍ ସିନ୍ଦୁରର ସଫଳତା ଉପରେ ବର୍ଣ୍ଣନା କରିଥିଲେ. ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାବେ ପରିଗଣିତ ହୋଇଛି. ଦେଶର ମହାକାଶ କ୍ଷେତ୍ରର ବିକାଶ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଘରୋଇ ମହାକାଶ ଷ୍ଟାର୍ଟଅପ୍ ଭବିଷ୍ୟତରେ ନିଜସ୍ୱ ରକେଟ୍ ବ୍ୟବହାର କରି ଉପଗ୍ରହ ଉତ୍କ୍ଷେପଣ କରିବାକୁ ସକ୍ଷମ ହେବ.
ଭାରତ ନେ ମୁନ୍ କେ ସାଉଥ ପୋଲ ପର ଚନ୍ଦ୍ରୟାନ ଲ୍ୟାଣ୍ଡ କରାୟା. ଦୁନିଆ ମେ କୋଇ ଔର ଦେଶ ଏସା ନହିଁ କର ପାୟା. ଲେକିନ ଭାରତ ଇତନେ ଭର ସେ ସନ୍ତୁଷ୍ଟ ନହିଁ ରହା. ଭାରତ ଅବ ସ୍ପେସ ମେ ଅପନା ଗଗନୟାନ ଭେଜନେ କି ତୟାରି କର ରହା ହେ. ଭାରତ ଅବ ଅପନା ସ୍ପେସ ଷ୍ଟେସନ ବନାନେ କେ ଲକ୍ଷ୍ୟ ପର ଚଲ ରହା ହେ.
ଆସନ୍ତା 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ହେଉଛି. 2036 ଅଲମ୍ପିକ୍ସ ଆୟୋଜନ ନେଇ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ କ୍ରୀଡ଼ା ସହଯୋଗ କ୍ଷେତ୍ର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଅଷ୍ଟ୍ରେଲିଆର ବିକାଶରେ ପ୍ରବାସୀ ଭାରତୀୟଙ୍କ ସକ୍ରିୟ ଅଂଶଗ୍ରହଣକୁ ଉଚ୍ଚ ପ୍ରଶଂସା କରିଛନ୍ତି. ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏହା ଏକ ଜୀବନ୍ତ ସେତୁ ଭାବେ କାର୍ଯ୍ୟ କରୁଛି ବୋଲି ଶ୍ରୀ ଆଲବାନିଜ୍ ବର୍ଣ୍ଣନା କରିଛନ୍ତି. ରାଷ୍ଟ୍ର ନିର୍ମାଣ ପାଇଁ ବିଜ୍ଞାନ ଓ ନବସୃଜନକୁ ଉପଯୋଗ କରିବା ସହିତ ଦେଶର ଅଖଣ୍ଡତା ଓ ସାମାଜିକ ଦାୟିତ୍ୱର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାକୁ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଇଛନ୍ତି. ଭୁବନେଶ୍ୱର ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ନାଇଜର୍ର ପଞ୍ଚଦଶ ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରି ଉପରାଷ୍ଟ୍ରପତି ବିଜ୍ଞାନ ନବସୃଜନ ଏବଂ ବୌଦ୍ଧିକ ନେତୃତ୍ୱ କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ନାଇଜର୍ ଅନୁଷ୍ଠାନ ପରିପୂରଣ କରିପାରୁଛି ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଅର୍ଥନୀତି ପ୍ରଯୁକ୍ତିବିଦ୍ୟା ବିକାଶ ଜାତୀୟ ସୁରକ୍ଷା ଏବଂ ନିରନ୍ତର ବିକାଶକୁ ସୁଦୃଢ଼ କରିବାରେ ଏହି ପ୍ରତିଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ବୈଜ୍ଞାନିକ ଶିକ୍ଷା ଏବଂ ଗବେଷଣାର ଏକ ପ୍ରମୁଖ କେନ୍ଦ୍ର ଭାବେ ନାଇଜର୍ ଉଭା ହୋଇଥିବା ବେଳେ ଦେଶ ପାଇଁ ଦକ୍ଷତା ସମ୍ପନ୍ନ ବୈଜ୍ଞାନିକ ମାନବ ସମ୍ବଳ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ବିଜ୍ଞାନ ଏବଂ ନବସୃଜନ ଉପରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଛନ୍ତି ମହାକାଶ ମିଶନ ଟିକା ବିକାଶ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସଫଳତା ଦେଶକୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିଛି। ଗବେଷଣା ଚିନ୍ତାଧାରା ଏବଂ ଅଖଣ୍ଡତା ଦୃଷ୍ଟିକୋଣ ଆଧାରିତ ଭବିଷ୍ୟତ ସମାଜ ଗଠନ ଦିଗରେ ବ୍ରତୀ ହେବାକୁ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର କେତେକ ବ୍ୟବହୃତ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କ ଛାଡ଼ କରିଛନ୍ତି। ସ୍ମାର୍ଟଫୋନ୍ ଲାପଟପ୍ ଇୟରଫୋନ୍ ହେଡ୍ଫୋନ୍ ଏବଂ ସ୍ମାର୍ଟ ଟିଭି ଭଳି ଇଲେକ୍ଟ୍ରୋନିକ୍ସ ଉପକରଣର ଘରୋଇ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା ଡିସ୍ପ୍ଲେ ଆସେମ୍ବଲି ଲିଥିୟମ୍ ଆଇଅନ୍ ସେଲ୍ ଏବଂ ଇଣ୍ଡକ୍ଟର କଏଲ୍ ଆଦି ସାମଗ୍ରୀ ଅନ୍ତର୍ଭୁକ୍ତ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ତିନୋଟି ପୃଥକ୍ ପୃଥକ୍ ବିଜ୍ଞପ୍ତି ଜାରି ହୋଇଛି। ପିଏଲ୍ଆଇ ଯୋଜନା ଅଧୀନରେ ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରକୁ ଏହା ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁଳ୍କ ଛାଡ଼ ଦ୍ୱାରା ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ସ୍ଥାନୀୟ ଉତ୍ପାଦନ ବୃଦ୍ଧି ସହ ଇଲେକ୍ଟ୍ରୋନିକ୍ ଇକୋସିଷ୍ଟମ୍ ଅଧିକ ମଜବୁତ ହୋଇପାରିବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସଚିବ ଏସ୍ କ୍ରିଷ୍ଣନ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି ପଦକ୍ଷେପ ଦେଶରେ ମୂଲ୍ୟ ଶୃଙ୍ଖଳ ଏବଂ ଇକୋସିଷ୍ଟମ୍କୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। କେରଳର କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀଙ୍କ ବୈଠକ ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଅଧିବେଶନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଯୋଗଦେଇ କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଭୁକ୍ତ ମନ୍ତ୍ରୀଗଣ ମହିଳା ବିକାଶ ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ଏଭଳି ଚିନ୍ତାଧାରା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏ କ୍ଷେତ୍ରର ଆଲୋଚନାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଶାବ୍ୟକ୍ତ କରିଛନ୍ତି। ମହିଳା ନେତୃତ୍ୱ ବିକାଶ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହଯୋଗକୁ ତ୍ୱରାନ୍ୱିତ କରିବାରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଗତ 6 ତାରିଖରୁ ଆରମ୍ଭ ହୋଇଥିବା ଚାରିଦିନିଆ ଆଲୋଚନା ବୈଠକଗୁଡ଼ିକରେ ବ୍ରିକ୍ସ ମହିଳା କାର୍ଯ୍ୟଗୋଷ୍ଠୀ ଏବଂ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଅନ୍ତର୍ଭୁକ୍ତ ଥିଲା। ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ ଦକ୍ଷତା ବୃଦ୍ଧି ନେଇ ଭାରତର ପ୍ରସ୍ତାବକୁ ବୈଠକରେ ସ୍ୱାଗତ କରାଯାଇଛି। ସମାବେଶୀ ଏବଂ ନିରନ୍ତର ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ ଭାବେ ମହିଳା ନେତୃତ୍ୱାଧୀନ ବିକାଶ ପ୍ରତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜାମ୍ମୁ କାଶ୍ମୀର ପଞ୍ଜାବ ଉତ୍ତରାଖଣ୍ଡ ରାଜସ୍ଥାନ ଗୁଜରାଟ ଉତ୍ତରପ୍ରଦେଶ ବିହାର ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ସମେତ ସୀମାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପୁଲିସ୍ ଅଧୀକ୍ଷକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ସୀମାନ୍ତ ଅଞ୍ଚଳଗୁଡ଼ିକର ପରିସ୍ଥିତିର ସମୀକ୍ଷା ସହିତ ଉନ୍ନତ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗ ଚିହ୍ନଟ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିଠାରୁ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେଉଛି। ବୋଷ୍ଟନ୍ଠାରେ ଆଜି ବିଳମ୍ବିତ ରାତିରେ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସ ଏବଂ ମରକୋ ପରସ୍କରକୁ ଭେଟିବେ। ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10ଟାରେ ଆରମ୍ଭ ହେବ। ଜାତୀୟ ଶିକ୍ଷାନୀତି 2020 ଏବଂ ସମସ୍ତଙ୍କ ପାଇଁ ଜୀବନବ୍ୟାପୀ ସାକ୍ଷରତା କାର୍ଯ୍ୟକ୍ରମ ଉଲାସ ଅଧୀନରେ ନିର୍ଦ୍ଧାରିତ ବୟସ୍କ ସାକ୍ଷରତା ମାନଦଣ୍ଡ ହାସଲ କରିବାରେ ଉତ୍ତରାଖଣ୍ଡ ଦେଶର ଷଷ୍ଠ ପୂର୍ଣ୍ଣ ସାକ୍ଷର ରାଜ୍ୟ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ ମେଲବୋର୍ଣ୍ଣ ସ୍ମିଥ୍ ମୋଦି ସମାବେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ବିଜ୍ଞାନ ଓ ନବସୃଜନର ଉପଯୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି ନାଇଜର ଭୁବନେଶ୍ୱରର ପଞ୍ଚଦଶ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଏବଂ ମରକୋ ମଧ୍ୟରେ ଖେଳାଯିବ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।